ଶୁଣିବା ଦେବବ୍ରତ ମଦନ ରାୟଙ୍କ ଗଳ୍ପ ବାଘ। ଜଙ୍ଗଲ ସବୁଜ, ଘଞ୍ଚ ଓ ନିରାପତ୍ତା ଶୂନ୍ୟ। ଗାଡ଼ି ପଥୁରିଆ ରାସ୍ତାରେ ଯେତିକି ଆଗକୁ ଯାଉଥିଲା, ମୁଁ ଦେଖିପାରୁଥିଲି ଉଚ୍ଚା ଉଚ୍ଚା ଶାଳ ଗଛ ମୂଳରେ ଅଳ୍ପ ଅଳ୍ପ ଅନ୍ଧାର, ଭୟଭୀତ ଶାଳିଆ ପତନୀ, କଦବା କ୍ୱଚିତ ଧୃତ ଶିଆଳ। ସୂର୍ଯ୍ୟାସ୍ତର ହଳଦିଆ ଆଲୁଅରେ ସବୁ ଅସ୍ପଷ୍ଟ ମଳିନ। ଗଛଗୁଡ଼ିକର ଛାଇ ଆଉ ଅନ୍ଧାର ସୂଚାଇ ଦେଉଥିଲା ସମୟ ଅତିକ୍ରାନ୍ତ। ଅବଶ୍ୟ ସେଥିପାଇଁ ଡ୍ରାଇଭରକୁ ଦୋଷ ଦେଇ ଲାଭ ନାହିଁ। ବାହାରିବା ବେଳକୁ ପ୍ରବଳ ବର୍ଷା, ଆଉ ବର୍ଷା ଥମିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ହେଲା ଗଣ୍ଡମୁଣ୍ଡା ଗାଁରେ, କାମାକ୍ଷାନଗରରୁ 16-17 କିଲୋମିଟର ଦୂର ପାହାଡ଼ ଉପରେ। ସମ୍ଭବତଃ ଅପ୍ରତ୍ୟାଶିତ ବର୍ଷା ଏତିକି ଚାହିଁଥିଲା। କାହିଁକି କେଜାଣି ଗାଡ଼ିଟି ଗଡ଼ାଣିଆ ନାଳ ଦେଇ ଯାଉଥିବା ବେଳେ ଡ୍ରାଇଭରକୁ ଅତି ଧୀରେ ମୁଁ ପଚାରିଲି, ଏଠି ବାଘ ଅଛନ୍ତି? ହସିଲା ସେ ହଳଦିଆ ଦାନ୍ତ ଦେଖାଇ। ତାକୁ ନିଶା ଟିକେ ହୋଇଯାଇଥିଲା ବୋଧେ, ଗଣ୍ଡମୁଣ୍ଡା ଗାଁରେ ହାଣ୍ଡିଆ ପିଇ ମଥା ହେଲାଇ କହିଲା, ନାହିଁ ଆଜ୍ଞା, ଏଠି ବାଘ ଫାଘ କୁଆଡ଼ୁ ଆସିବେ? ଆଗେ କିନ୍ତୁ ଭାଲୁ ଗୁଡ଼ାଏ ଥିଲେ, ଏ ଆଦିବାସୀମାନେ ତୀର ମାରି ସବୁ ମାରିଦେଲେ, ଏବେ ଜଙ୍ଗଲ ଫାଙ୍କା। ନା, ତାର ବକ୍ତବ୍ୟ ଏତିକିରେ ଶେଷ ହେଲା ନାହିଁ। ଅବଶ୍ୟ ସେ ଅଟକିଗଲା କିଛି ସମୟ ପାଇଁ, କୌଣସି କଥାକୁ ମନେ ପକାଉଥିବାର ସମ୍ଭାବନା ତା ଭିତରେ ଉଙ୍କି ମାରିଲା। ପୁଣି କହିଲା, ଏଇ ବାଟେ ଯାଉଥିଲି, ହେଲାଣି ଗୁଡ଼ାଏ ଦିନ, ଆଉ ଟିକେ ଫର୍ଚ୍ଚା ଥିଲା, ଶିଆଳ ଗୋଟେ କୁଆଡ଼ୁ ଧାଇଁ ଆସି ମାଡ଼ି ବସିଲା ଛେଳିଟାକୁ ଏଇ ବୁଦୁବୁଦିଆ ରାସ୍ତା କଡ଼ରେ। ଗାଡ଼ି ଅଟକାଇ ଡେଇଁ ପଡ଼ିଲି, ମୋ ସାଙ୍ଗରେ ଆଉ ଜଣେ ଥିଲା, ଜଗ୍ ରଡ଼ ନେଇ ଦୁହେଁ ଗୋଡ଼େଇଲୁ, ଛାଡ଼ି ପଳେଇଲା ଶିଆଳ। ଆମେ କାନ୍ଧରେ ଛେଳିକୁ ବୋହି ଆଣିଲୁ, ଓଜନ 5-7 କିଲୋ ହେବ, ଗାଡ଼ିରେ ପକାଇ ନେଇଗଲୁ, ଆଉ ଗାଁରେ ସେଦିନ ଭୋଜି। ତା କଥା ଶୁଣିବା ବେଳେ ମୋର ବୋଧ ହେଲା ଘଟଣାଟି କିଛି ସମୟ ପୂର୍ବରୁ ହିଁ ଘଟିଛି। ରାସ୍ତା ଉପରେ ଝରି ପଡ଼ିଛି ଟୋପା ଟୋପା ରକ୍ତ ଛେଳି ଦେହରୁ, ଏବଂ ଆତଙ୍କିତ ମୁହୂର୍ତ୍ତଟି ସେଇଠି କେଉଁଠି ଲୁଚି ରହିଛି। ଆହୁରି ନଈ ଆସିଲା ଅନ୍ଧାର, ପତ୍ର ଦେହରେ ବୋଳି ହୋଇଗଲା ଥରଥର ଭାବ, ପବନ ନାହିଁ, ଅଥଚ ଟପ୍ ଟପ୍ ହୋଇ ଖସି ପଡ଼ିଲା କେତୋଟି ପାଣି। ଜଙ୍ଗଲ ଭିତରଟି ମନେ ହେଲା ଅଧିକ ଅନ୍ଧାର, ଆତଙ୍କିତ ଶାଳ ଗଛ ଭିତରେ ରାସ୍ତା ଭିଡ଼ିମୁଡ଼ି ହେଉଥାଏ ସରୀସୃପ ପରି। ଗୋଟା ବୁଲାଣିରେ ଡ୍ରାଇଭର କହିଲା, ଏଇ ସେପଟେ ସୁଆଗିନାଳି ଗାଁ, ସେଠି କେତେଜଣଙ୍କୁ କୃଷି ଋଣ ଦିଆଯାଇଛି। ଶାଳ ଗଛ ଉହାଡ଼ରେ ସେଇଆଡ଼କୁ ଚାହିଁଲା ବେଳେ ଝାପ୍ସା ହୋଇ କା ମୁହଁ ଝଲସି ଉଠିଲା, ଚେପଟା ନାକ, ଚକ୍ଚକ୍ ଆଖି, ବାଙ୍ଗରା। ସବୁବେଳେ ନିଜ ଭିତରେ ସେ ନିଜେ ହଜିଯାଉଥିଲା, ତାହା କେହି ଜାଣିପାରୁନଥିଲେ, କିଏ ସିଏ? ଆରେ ହଁ, ସେଇ ଜଣକ ହେଉଛି ବାଘ ପ୍ରଧାନ, ମୋ ସାଥିରେ ପଢ଼ୁଥିଲା ଢେଙ୍କାନାଳରେ। ଅବଶ୍ୟ ପଢ଼ାପଢ଼ି ତାର ସେତେ ଭଲ ହେଉନଥିଲା, ମାତ୍ର ଖେଳରେ ହେଉଥିଲା ପ୍ରଥମ। ଦୌଡ଼ିବା ଡେଇଁବାରେ ତାର ସମକକ୍ଷ କେହି ନଥିଲେ। ଲୁହା ପରି ଟାଣ ତା ହାତ ମୁଠା, ଗୋଟାଏ ବିଦ୍ୟାରେ ନଡ଼ିଆ ଭାଙ୍ଗି ଦିଫାଳ କରିଦେଉଥିଲା। ଅହେତୁକ ଜିଦ୍ ଥିଲା ତା ଭିତରେ। ଦିନେ ସନ୍ଧ୍ୟାବେଳେ ମୋଠାରୁ ସାଇକେଲ ମାଗି ନେଇଥିଲା, ଆଉ ଫେରେଇଲା ତା ପରଦିନ 8:00। କୁଆଡ଼େ ଯାଇଥିଲୁ ବୋଲି ପଚାରିବାରୁ ସେ ଠୋସ୍ କରି ଉତ୍ତର ଯାହା ଦେଇଥିଲା ତାହା ବିଶ୍ୱାସ କରିପାରିନଥିଲି। ତା ନିଦା ଦେହକୁ ଥରେ ଚାହିଁ ନଜର ଫେରାଇ ନେଇଥିଲି ପାଣି ଓହଳା ପାହାଡ଼ ଆଡ଼କୁ। ବାଘ ପ୍ରଧାନ ମୋତେ ଲାଗିଥିଲା ଆଉ ଏକ ପାହାଡ଼ ଯେମିତି। ସେ ଚାଲିଯିବା ପରେ ବୁଝିଥିଲି କିଛି ସମୟ ପୂର୍ବରୁ ସେ ଯାହା କହିଥିଲା ତାହା ସତ। ବାଘ ନାଚ ଦେଖିବା ପାଇଁ ସେ କଟକ ଯାଇଥିଲା। କେହି ଜଣେ ତାକୁ କହିଥିଲା ବାଲିଯାତ୍ରାରେ ବାଘ ନାଚ ହେଉଛି। ବାଘ ନାଚ ଦେଖିବା ପ୍ରତି ତାର ଆଗ୍ରହ ତାକୁ ପାଖାପାଖି 150 କିଲୋମିଟର ଗୋଟେ ରାତି ଭିତରେ ଅତିକ୍ରମ କରାଇ ଦେଇଛି। ତାହା ବିଶ୍ୱାସଯୋଗ୍ୟ ହୋଇନଥିଲେ ହେଁ ଆପାତତଃ ସତ। କିଛିଦିନ ପରେ ମୁଁ ଦେଖିଲି ତାର ଚାଲିଚଳନରେ କିଛିଟା ପରିବର୍ତ୍ତନ ଘଟିଛି। ଏକା ଏକା ଥିବାବେଳେ ସେ ବାଘ ପରି ପାହୁଣ୍ଡ ପକାଇ ଚାଲୁଛି, ଆଖି ଡୋଳା ନଚଉଛି, କାନ୍ଧକୁ ଅଳ୍ପ ଅଳ୍ପ ଟେକୁଛି, ନହେଲେ ଟିକେ ପଛକୁ ଘୁଞ୍ଚି ଆସି ପୁଣି ଆକ୍ରମଣ କରିବା ଢଙ୍ଗରେ ଲମ୍ଫ ପ୍ରଦାନ କରୁଛି। ମନେ ହେଲା ବାଘ ପ୍ରଧାନ ଆଉ ମଣିଷ ନୁହେଁ, ବରଂ ସତକୁ ସତ ଗୋଟେ ବାଘ। ତାପରେ ପାଠ ଅଧାରୁ ଛାଡ଼ି ସେ କୁଆଡ଼େ ଚାଲିଗଲା, ମୁଁ ଆଉ ତା ଖବର ରଖିପାରି ନାହିଁ। ଏତିକି ଜାଣିଥିଲି, ଟଙ୍କା ପଇସା ଅଭାବରୁ ସେ ଆଉ ଆଗକୁ ପଢ଼ିପାରିନଥିଲା। ଏହା ପଛରେ ତା ବାପାଙ୍କର ଅକାଳ ବିୟୋଗ ଏକ କାରଣ ବୋଲି ମୁଁ ଗ୍ରହଣ କରିନେଇଥିଲି। ସୁଆଗିନାଡ଼ି ହେଉଛି ବାଘ ପ୍ରଧାନର ଗାଁ। ଶାଳଗଛ କଡ଼ରେ ତା ମୁହଁ ସ୍ପଷ୍ଟ ହୋଇ ଦିଶିଲା ଯେମିତି। କିପରି ଅଛି ସେ? ନାଳ ପଥର ପାହାଡ଼କୁ ଅତିକ୍ରମ କରି ଚଢ଼ୁଥିବା ଗୋଟେ ଜିଦ୍ରେ ନିଶ୍ଚେ, ମହୁଲ ନିଶାରେ ନାଚୁଥିବ ବାଘ ପରି। କେହି ଜଣେ ଡାକିଲା ସେ ଗାଁ ଭିତରୁ ସତେ ଯେପରି, ସେ ସ୍ୱର କାହାର? ବାଘ ପ୍ରଧାନର ନୁହେଁ ତ? ଗୋଟେ ବ୍ୟାକୁଳତା ମୋତେ ଅଣନିଶ୍ୱାସୀ କରି ପକାଇଲା। ଦୁଇ ବଖରା ଘର, ପଛଆଡ଼କୁ ବାରି, କଣ୍ଟା ବାଡ଼ରେ ସୁରକ୍ଷିତ, ତା ଭିତରେ ସୁସମ୍ଭାବନାମୟ ପରିପୂର୍ଣ୍ଣ ଫସଲ, ବାଇଗଣ, ଝୁଡ଼ଙ୍ଗ, କଲରା, ଲଙ୍କା ଆଉ କାଙ୍କଡ଼ରେ ଭରା ଟୋକେଇ ଧରି ଯାଉଥିବ ବାଘ ପ୍ରଧାନ। ସ୍ତ୍ରୀ ବସିଥିବ ପିଣ୍ଡା ଉପରେ, ସମ୍ଭବତଃ ଲେମ୍ବୁ ଗଛରେ ଝୁଲିଥିବା ପ୍ରତ୍ୟାଶାର ପାଚିଲା ଲେମ୍ବୁକୁ ଚାହିଁ ରହି, ଆଉ ତା ପାଖରେ ପିଲାଟି ଖେଳୁଥିବ ଧୂଳିରେ ବୋଳି ହୋଇ। ଏକଥା ଭାବିବା ବେଳେ ଗୋଟେ ଖୁସି ସଂସାରର ଚିତ୍ର ଆଙ୍କି ହୋଇଗଲା ମୋ ମନ ଭିତରେ। ସତ କହୁଛି, ଏଇ ଚିତ୍ରଟି କେବଳ ବାଘ ପ୍ରଧାନ ଯୋଗୁଁ ହିଁ ଆଙ୍କି ହୋଇଯାଇଥିଲା, ବିଶ୍ୱାସ ଓ ପ୍ରେମର ରଙ୍ଗର ସମିଶ୍ରଣରେ। ସେହି ସଂସାରକୁ ଟିକିଏ ଦେଖିବା ପାଇଁ ଡ୍ରାଇଭରକୁ କହିଲି, ଚାଲ ଗାଁ ଭିତରକୁ ଯିବା। ଶ୍ରୋତା ବନ୍ଧୁ, ଏଇଠି ରଖୁଛୁ ଦେବବ୍ରତ ମଦନ ରାୟଙ୍କ ଗଳ୍ପ ବାଘର ପ୍ରଥମ ଭାଗ, ଏବଂ ଅନ୍ୟମାନଙ୍କୁ ମଧ୍ୟ ଶେୟାର କରିବାକୁ ଭୁଲିବେନି। ରହିଲୁ, ନମସ୍କାର।